କିଏ ରବିବାବୁ କହୁଥିଲେ?
ଆଜ୍ଞା।
ଆଚ୍ଛା, ଆପଣ ଯୋଉ ଅଭିଯୋଗ କରିଥିଲେ ସେ ଯୋଉ ଲାଇନ ପାଇଁ ପଇସା ଦେଇଥିଲେ, କେତେ ଟଙ୍କା ଦେଇଥିଲେ?
5,500 ଦେଇଥିଲି।
ଆଚ୍ଛା, କ'ଣ ପାଇଁ ଦେଇଥିଲେ?
ମୋ ସେଇ ଇଲେକ୍ଟ୍ରି ଲାଇନରେ ନୂଆ ଘରକୁ ଆଣିବା ପାଇଁ।
ସେ କହିଥିଲେ ଆପଣ 5,500 ଦିଅନ୍ତୁ ବୋଲି?
ନାଇଁ, ସେ କହିନଥିଲେ ଯେ। ମୁଁ କେତେ ପଡ଼ିବ କ'ଣ, ଯେତିକି ପଡ଼ିବ ଯେତିକି ପଡ଼ିବ, ଆଉ ଅବଶିଷ୍ଟ ତମେ ଯାହା ପଡ଼ିବ ତ ଏଷ୍ଟିମେଟ୍, ମୁଁ ଇଏ ଅନୁସାରେ ମୋ ଡକ୍ୟୁମେଣ୍ଟ ଅନୁସାରେ ଯାହା ପଡ଼ିବ ଦେଖିଲା ପରେ ଯେତିକି ପଡ଼ିବ ତ ସେତିକି ରଖିବା, ଆଉ ଅବଶିଷ୍ଟ ମୋତେ ଫେରେଇ ଦେବ ଆଉ। ଯଦି ଅଧିକା 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 ଲାଗିବ କହିବ, ମୁଁ ଆଉ ଦେବି ଆଉ।
ହଉ, ଠିକ୍ ଅଛି, ଧନ୍ୟବାଦ
ଆଜ୍ଞା।